କଳିଯୁଗରେ ଚାରିପାଦ କଳି, ପାପର ଘଡ଼ିଟି ପଡ଼ୁଛି ଉଚ୍ଛୁଳି। ହେ ପ୍ରଭୁ ନୀଳାଦ୍ରି ସାଆନ୍ତ, ଗମ୍ଭୀରା ଭିତରେ ମୌନ ହୋଇ ବସିରହି ଚକାଚକା ଆଖିରେ ତୁମ ଆବର୍ଜନାପୂର୍ଣ୍ଣ ସୃଷ୍ଟିକୁ ଦେଖି ଆଉ କେତେଦିନ ଏମିତି ମୁରୁକି ହସୁଥିବ? କଂସା କବାଟ ଖୋଲି ବାହାରି ଆସ ପ୍ରଭୁ, କଳ୍କି ରୂପ ଧାରଣ କର, ବାରହାତ ଖଣ୍ଡା ଧରି ଦୁଷ୍ଟମାନଙ୍କୁ ବିନାଶ କର ପ୍ରଭୁ, ଏତିକି ପ୍ରାର୍ଥନା।
ଜଗନ୍ନାଥ ହେ ଜଗନ୍ନାଥ ହେ କେବେ ହେବ ପ୍ରଭୁ କଳ୍କି ଅବତାର। ବେଦୀ ଛାଡ଼ି କଂସା କବାଟକୁ ଖୋଲି ବାର ହାତ ଖଣ୍ଡା ଧରି କାଳିଆ ଘୋଡ଼ାରେ ଚଢ଼ି ହୋ କେବେ ରତ୍ନ ବେଦୀ ଛାଡ଼ି କଂସା କବାଟକୁ ଖୋଲି ବାର ହାତ ଖଣ୍ଡା ଧରି କାଳିଆ ଘୋଡ଼ାରେ ଚଢ଼ି। ଜଗନ୍ନାଥ ହେ ଜଗନ୍ନାଥ ହେ ଜଗନ୍ନାଥ ହେ ଜଗନ୍ନାଥ ହେ କେବେ ହେବ ପ୍ରଭୁ କଳ୍କି ଅବତାର। କେବେ ରତ୍ନ ବେଦୀ ଛାଡ଼ି କଂସା କବାଟକୁ ଖୋଲି ବାର ହାତ ଖଣ୍ଡା ଧରି କାଳିଆ ଘୋଡ଼ାରେ ଚଢ଼ି। ପାପ କର୍ମ ବଢ଼ୁଛି ପ୍ରବଳ, ଲମ୍ପଟ ଲାଚୁଆ ହାତେ ନ୍ୟାୟ ଦଣ୍ଡ ଭାର। ପାପିଷ୍ଠ ପାମର ମିଶି ଶାସନ କରନ୍ତି, ସାଧୁ ସନ୍ଥ ପୁଣ୍ୟବନ୍ତ ଗୋଇଠା ଖାନ୍ତି। ଜଗନ୍ନାଥ ହେ ଜଗନ୍ନାଥ ହେ ଜଗନ୍ନାଥ ହେ ଜଗନ୍ନାଥ ହେ ଭକ୍ତ ତାରି ମେଛ ମାରି କରିବ ସହାର। କେବେ ରତ୍ନ ବେଦୀ ଛାଡ଼ି କଂସା କବାଟକୁ ଖୋଲି ବାର ହାତ ଖଣ୍ଡା ଧରି କାଳିଆ ଘୋଡ଼ାରେ ଚଢ଼ି। ସତ ଘର ଚାରି ପାଖେ ମିଛ କାନ୍ଥ ବାଡ଼, ସତିଆ ସାଜିଛି ପର ମିଛୁଆ ନିଜର। ଓ ସବୁ ଦେଖି ଚକା ଆଖି କାହିଁକି ଅଚଳ, ସତେ କି ଚକା ଡୋଳାରେ ପଡ଼ିଛି ପରଳ। ଜଗନ୍ନାଥ ହେ ଜଗନ୍ନାଥ ହେ ଜଗନ୍ନାଥ ହେ ଜଗନ୍ନାଥ ହେ ପାପ ଗ୍ରାସ ଚାଷ ସଂସାରକୁ କରିବ ଉଦ୍ଧାର, କେବେ ରତ୍ନ ବେଦୀ ଛାଡ଼ି କଂସା କବାଟକୁ ଖୋଲି ବାର ହାତ ଖଣ୍ଡା ଧରି କାଳିଆ ଘୋଡ଼ାରେ ଚଢ଼ି ଜଗନ୍ନାଥ ହେ ଜଗନ୍ନାଥ ହେ ଜଗନ୍ନାଥ ହେ ଜଗନ୍ନାଥ ହେ କେବେ ହେବ ପ୍ରଭୁ କଳ୍କି ଅବତାର, କେବେ ହେବ ପ୍ରଭୁ କଳ୍କି ଅବତାର, କେବେ ହେବ ପ୍ରଭୁ କଳ୍କି ଅବତାର, କେବେ ହେବ ପ୍ରଭୁ କଳ୍କି ଅବତାର।